ଜୁହସୁଅ ସତର ପର୍ବ ମନାସୀ ବଂଶର ଏହି ବାଣ୍ଟ ଯେହେତୁ ସେ ଜୋସେଫର ଜ୍ୟେଷ୍ଠ ପୁତ୍ର ଥିଲା ଗିଲିୟଦର ପିତା ମନାସୀର ଜ୍ୟେଷ୍ଠ ପୁତ୍ର ମାଖିର ଯୋଦ୍ଧା ହେବା ହେତୁରୁ ଗିଲିୟଦ ଓ ବାସନ ପାଇଥିଲା ମନାସୀର ଅବଶିଷ୍ଟ ସନ୍ତାନମାନଙ୍କର ଆପଣା ଆପଣା ବଂଶ ଅନୁସାରେ ବାଣ୍ଟ ହେଲା ଯଥା ଅବିଏସ୍ର ସନ୍ତାନଗଣ ହେଲକ୍ ସନ୍ତାନଗଣ ଅସ୍ରିଏଲ ସନ୍ତାନଗଣ ଓ ସେଖମ୍ ସନ୍ତାନଗଣ ଓ ହେଫର ସନ୍ତାନଗଣ ଓ ସମିବ୍ଦା ସନ୍ତାନଗଣ ନିମନ୍ତେ ବାଣ୍ଟ ହେଲା ଏମାନେ ଆପଣା ଆପଣା ବଂଶ ଅନୁସାରେ ଜୋସେଫର ପୁତ୍ର ମନାସୀର ପୁତ୍ର ସନ୍ତାନ ଥିଲେ ମାତ୍ର ମନାସୀର ବୃଦ୍ଧ ପୌପୁତ୍ର ମାଖିରର ପୌପୁତ୍ର ଗିଲିୟଦର ପୌତ୍ର ହେଫରର ପୁତ୍ର ସଲଫାଦର ପୁତ୍ର ସନ୍ତାନ ନଥିଲେ କେବଳ କେତେକ କନ୍ୟା ଥିଲେ ତାର କନ୍ୟାଙ୍କ ନାମ ହେଲା ମହଲା ଓ ନୋୟା ଓ ହଗଲା ଓ ମିଲ୍କା ଓ ତିର୍ସା ଏମାନେ ଇଲିଆସର ଯାଜକ ଓ ନୁନର ପୁତ୍ର ଜିଓସୁଅ ଓ ଅଧ୍ୟକ୍ଷମାନଙ୍କ ନିକଟକୁ ଆସି କହିଲେ ଆମ୍ଭମାନଙ୍କର ଭାତୃଗଣ ମଧ୍ୟରେ ଆମ୍ଭମାନଙ୍କୁ ଏକ ଅଧିକାର ଦେବାକୁ ସଦାପ୍ରଭୁ ମୋସାଙ୍କୁ ଆଜ୍ଞା ଦେଇଥିଲେ ଏହେତୁ ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ସେ ସେମାନଙ୍କ ପିତାର ଭାତୃଗଣ ମଧ୍ୟରେ ସେମାନଙ୍କୁ ଏକ ଅଧିକାର ଦେଲେ ଏଣୁ ଜର୍ଦ୍ଦନର ସେପାରିସ୍ଥିତ ଗିଲିୟଦ ଓ ବାସନ ଛଡ଼ା ମନାସୀର ବାଣ୍ଟରେ ଦଶ ଅଂଶ ପଡ଼ିଲା କାରଣ ମନାସୀର କନ୍ୟାମାନେ ତାହାର ପୁତ୍ରମାନଙ୍କ ମଧ୍ୟରେ ଅଧିକାର ପାଇଲେ ପୁଣି ଗିଲିୟଦ ଦେଶ ମନାସୀର ଅବଶିଷ୍ଟ ପୁତ୍ରମାନଙ୍କର ହେଲା ମନାସୀର ସୀମା ଆସ୍ରେଟ୍ଠାରୁ ସିକିମ୍ ସମ୍ମୁଖସ୍ଥିତ ମିକ୍ ମଥତ୍ ପର୍ଯ୍ୟନ୍ତ ଥିଲା ତହୁଁ ସେ ସୀମା ଦକ୍ଷିଣ ଦିଗ ହୋଇ ଏନ୍ ତପୁଅ ନିବାସୀମାନଙ୍କର ନିକଟ ପର୍ଯ୍ୟନ୍ତ ଗଲା ତପୁଅ ଦେଶ ମନାସୀର ହେଲା ମାତ୍ର ମନାସୀର ସୀମାନ୍ତଗତ ତପୁଅ ନଗର ଇଫ୍ରିୟମ୍ ସନ୍ତାନଗଣର ହେଲା ପୁଣି ସେହି ସୀମା କାନ୍ନା ନଦୀ ଆଡ଼କୁ ଗଡ଼ି ସେହି ନଦୀର ଦକ୍ଷିଣକୁ ଗଲା ମନାସୀର ସକଳ ନଗର ମଧ୍ୟରେ ଏସବୁ ନଗର ଇଫ୍ରିୟମ୍ର ଥିଲା ମନାସୀର ସୀମା ନଦୀର ଉତ୍ତର ଦିଗରେ ଥିଲା ଓ ତହିଁର ଅନ୍ତଭାଗ ସମୁଦ୍ରରେ ଥିଲା ଦକ୍ଷିଣ ଦିଗ ଇଫ୍ରିୟମ୍ ଓ ଉତ୍ତର ଦିଗ ମନାସୀର ଥିଲା ଓ ସମୁଦ୍ର ତାହାର ସୀମା ଥିଲା ପୁଣି ତାହା ଉତ୍ତର ଦିଗରେ ଆସେର ପର୍ଯ୍ୟନ୍ତ ଓ ପୂର୍ବ ଦିଗରେ ଇସାଖର ପର୍ଯ୍ୟନ୍ତ ଗଲା ପୁଣି ଇସାଖର ଓ ଆସେର ମଧ୍ୟରେ ବୈତ୍ସାନ୍ ଓ ତହିଁର ଉପନଗର ଜିବ୍ଲିୟମ୍ ଓ ତହିଁର ଉପନଗର ଦୌର ଓ ତହିଁର ଉପନଗର ନିବାସୀଗଣ ଅନ୍ଦୋର ଓ ତହିଁର ଉପନଗର ନିବାସୀଗଣ ତାନକ୍ ଓ ତହିଁର ଉପନଗର ନିବାସୀଗଣ ମଗିଦ୍ଦୋ ଓ ତହିଁର ଉପନଗର ନିବାସୀଗଣ ଏହି ତିନି ଉପପର୍ବତ ମନସୀ ପାଇଲା ତଥାପି ମନସୀର ସନ୍ତାନଗଣ ସେସବୁ ନଗରବାସୀମାନଙ୍କୁ ତଡ଼ି ଦେଇପାରିଲେ ନାହିଁ ତେଣୁ କିଣାନୀୟ ଲୋକମାନେ ସେହି ଦେଶରେ ବାସ କରିବାକୁ ମନସ୍ଥ କଲେ ଏଉତାରେ ଇସ୍ରାଏଲ ସନ୍ତାନଗଣ ପରାକ୍ରାନ୍ତ ହୁଅନ୍ତେ କିଣାନୀୟମାନଙ୍କୁ ବେଠିକର୍ମରେ ରଖିଲେ ମାତ୍ର ନିଶେଷ ରୂପେ ସେମାନଙ୍କୁ ତଡ଼ିଦେଲେ ନାହିଁ ଏଉତାରେ ଜୋସେଫ ସନ୍ତାନଗଣ ଜୁଅସୁଙ୍କ ନିକଟକୁ ଆସି କହିଲେ ତୁମ୍ଭେ ଅଧିକାରାର୍ଥେ ଆମ୍ଭକୁ କେବଳ ଏକ ବାଣ୍ଟ ଓ ଏକ ଅଂଶ କାହିଁକି ଦେଲ ଆଜି ପର୍ଯ୍ୟନ୍ତ ସଦାପ୍ରଭୁ ଆଶୀର୍ବାଦ କରିବାରୁ ଆମ୍ଭେ ତ ବହୁ ପ୍ରଜା ହୋଇଅଛୁ ତହିଁରେ ଜୁଅସୁଅ ସେମାନଙ୍କୁ କହିଲେ ତୁମ୍ଭେ ଯେବେ ବହୁ ପ୍ରଜା ହୋଇଅଛ ଓ ତହିଁ ସକାଶୁ ଯେବେ ଇଫ୍ରିୟମ୍ର ପର୍ବତମୟ ଦେଶ ତୁମ୍ଭ ପାଇଁ ସଂକୀର୍ଣ୍ଣ ହେଉଅଛି ତେବେ ସେହି ବନକୁ ଉଠିଯାଅ ଆଉ ସେଠାରେ ପିରିସିୟ ଓ ରଫାଇୟମାନଙ୍କର ଦେଶରେ ଆପଣା ପାଇଁ ବନ କାଟ ତହିଁରେ ଜୋସେଫର ସନ୍ତାନଗଣ କହିଲେ ଏହି ପର୍ବତମୟ ଦେଶ ଆମ୍ଭମାନଙ୍କ ନିମନ୍ତେ ଯଥେଷ୍ଟ ନୁହେଁ ପୁଣି ତଳଭୂମିରେ ବିଶେଷତଃ ବୈତ୍ସାନ୍ର ତହିଁ ଉପରେ ଉପନଗରମାନରେ ଓ ଜିସ୍ରିୟେଲ୍ର ତଳଭୂମିରେ ଯେସବୁ କିଣାଣୀୟ ଲୋକ ବାସ କରନ୍ତି ସେମାନଙ୍କର ଲୌହରଥ ଅଛି ତହିଁରେ ଜୁଅସୁଅ ଜୋସେଫଙ୍କର ବଂଶ ଇଫ୍ରିୟମ୍ ଓ ମନିଷିକି କହିଲେ ତୁମେ ବହୁ ପ୍ରଜ ଓ ତୁମ୍ଭର ମହାପରାକ୍ରମ ଅଛି ତୁମେ କେବଳ ଏକ ବାଣ୍ଟ ପାଇବ ନାହିଁ ମାତ୍ର ପର୍ବତମୟ ଦେଶ ତୁମ୍ଭର ହେବ ପୁଣି ତାହା ବନ ହେଲେ ହେଁ ତୁମେ ତାହା କାଟି ପକାଇବ ଓ ତହିଁର ସୀମା ତୁମ୍ଭର ହେବ କାରଣ କିଣାଣିଆମାନଙ୍କର ଲୌହରଥ ଥିଲେ ହେଁ ଓ ସେମାନେ ପରାକ୍ରାନ୍ତ ହେଲେ ହେଁ ତୁମ୍ଭେ ସେମାନଙ୍କୁ ତଡ଼ିଦେବ।